ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ରାଜସ୍ଥାନ ଜିଏସ୍ଟି ପରିଷଦ ବୈଠକଟି ସେବା ସ୍ୱାସ୍ଥ୍ୟ ବୀମା ସହିତ କେତେଟା ଜିନିଷ ଉପରେ ଜିଏସ୍ଟି ହାର ବଦଲାବାର ବାବଦେ ଆଲୋଚନା। ରାଜ୍ୟ ଜୈବିକ ଚାଷକେ ଟଙ୍କାବାର ଲାଗି ରାଜ୍ୟ ସରକାର ନୂଆ କୃଷିନୀତି ମୂଲ କରବେ କହିଲେ ମୁଖ୍ୟମନ୍ତ୍ରୀ। ସମ୍ବଲପୁର ପାଣିପାଗ କେନ୍ଦ୍ରଠାରେ ଆଇବାକାଲ ଡପ୍ଲର ରାଡାରର ଶୁଭାରମ୍ଭ କରିବେ ରାଜସ୍ୱ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଇବା ସୋମବାର ଦିନ ବନ୍ଦ ରହିବା। ଆଉ ଲଘୁଚାପର ବୋଲେ ରାଜ୍ୟର କେତେଟା ଜିଲ୍ଲାନ ଲାଗି ରହିଛେ ବର୍ଷା। ଏଥର ପୂରା ଖବର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେରଠାରେ 55 ଜିଏସ୍ଟି ପରିଷଦ ବୈଠକ ହୋଇଯାଇଛି। ବୈଠକଟି ଦ୍ରବ୍ୟ ଆଉ ସେବାକର ଟିକସ ବାବଦର ଭିନ୍ ଭିନ୍ ବିସ୍ତୃତି ଆଲୋଚନା ହୋଇଥିଲା। ସୂଚନା ଅନୁସାରେ ବୈଠକଟି ଖାଦ୍ୟ ଯୋଗାଣ ସେବା ସ୍ୱାସ୍ଥ୍ୟ ବୀମା ଆର୍ କେତେଟା ଜିନିଷ ଉପରେ ଜିଏସ୍ଟି ହାର ବଦଲାବାରକେ ନେଇକରି ଆଲୋଚନା ହୋଇଛି। ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଅଲଗା ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଆର୍ ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ରାଜ୍ୟ ଜୈବିକ ଚାଷକେ ବରକସ କରବାର ଲାଗି ସରକାର ଖୁବ୍ ଜଲ୍ଦି ନୂଆ କୃଷିନୀତି ମୂଲ କରବାରକେ ଯାଉଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ନୂଆ ନୀତିଥି ଚାଷ ଆର୍ ଚାଷୀ ସମ୍ବନ୍ଧିତ ସବୁ ବିଭାଗନ ମିଳିତ ଭାବେ କାର୍ଯ୍ୟକାରୀ କରାଯିବା। ଏନ୍ତା ସବୁ ପଦକ୍ଷେପମାନଙ୍କ ଜରିଏ ଓଡ଼ିଶା ନିରନ୍ତର କୃଷି ସଂସ୍କାର ଦିଗେ ନିଜର ଭାଗିଦାରୀ ସାବ୍ୟସ୍ତ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସୁଭଦ୍ରା ଯୋଜନାର ପହିଲା କିସ୍ତିର 4 ଖେପ ଆର୍ଥିକ ସାହାଯ୍ୟ ଆଇବା ମାସେ ହିତାଧିକାରୀମାନଙ୍କୁ ମିଳିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଶ୍ରୀମତୀ ପରିଡ଼ା କହିଛନ୍, ଇ ଖେପ୍ଥି 20 ଅତକା ହିତାଧିକାରୀଙ୍କୁ ସାହାଯ୍ୟ ଦିଆଯିବା। ବଣ୍ଡାଘାଟିନ 12,000 ଅତକା ମହିଳା ସୁଭଦ୍ରା ଯୋଜନାର ଆର୍ଥିକ ସାହାଯ୍ୟ ପାଇବାର ଲାଗି ଆବେଦନ କରିଛନ୍। ପହିଲା କିସ୍ତିଥି ବଣ୍ଡାଘାଟି ଇଲାକାର 9,000 ହିତାଧିକାରୀ ସୁଭଦ୍ରା ଯୋଜନାର ଆର୍ଥିକ ସାହାଯ୍ୟ ପାଇଛନ୍ ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ବାକି ଥିବା ସୁଭଦ୍ରା ହିତାଧିକାରୀଙ୍କ ଆବେଦନପତ୍ର ମାନଙ୍କୁ ଇ ମାସ 30 ତକ ଯାଞ୍ଚ କରାଯାଇକରି ପ୍ରକୃତ ହିତାଧିକାରୀଙ୍କୁ ଜାନୁଆରୀ ମାସେ ସୁଭଦ୍ରା ଆର୍ଥିକ ସାହାଯ୍ୟ ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ଓଡ଼ିଶାକେ ଶିଳ୍ପ ସମୃଦ୍ଧ କରବାର ଲାଗି ଆର୍ ପୁଞ୍ଜିନିବେଶ ଦିଗେ ନୂଆ ସମ୍ଭାବନା ସୃଷ୍ଟି କରବାର ଲାଗି ରାଜ୍ୟ ସରକାର ସବୁବେଳେ କାମ କରୁଛନ୍। ଭଦ୍ରକଠାରେ ଗୋଟିଏ ବୟନଶିଳ୍ପ ପାର୍କ ସ୍ଥାପନା ଲାଗି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍ ଆଇଓସିଏଲ୍ 4,482 ଟଙ୍କା ମଞ୍ଜୁର କରିଛି। ରାଜ୍ୟ ଅର୍ଥନୀତିକେ ବରକସ କରବାର ସହିତ ଜୁଆନ ପିଢ଼ି ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରବାର ଲାଗି ପଦକ୍ଷେପ ନିଆଯାଉଛି। ଏ ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ କେନ୍ଦ୍ର ତୈଳ ଆଉ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍। ବର୍ଷା ଲାଗି ହେଉଥିବା ଧାନର ନୁକସାନ ଭରଣାର ବାବଦେ ସରକାର ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବେ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ଠୁଲା ହୋଇଥିବା ଧାନକେ ସୁରକ୍ଷିତ ରଖବାର ଲାଗି ମଣ୍ଡିନ ତିର୍ପାଲର ବ୍ୟବସ୍ଥା କରାଯାଇଛି, ଯେଉଁଥିର୍ଲାଗି ମଣ୍ଡିନ ଧାନ ନାଇଁ ଭିଜେ ଆର୍ ବର୍ଷା ଛାଡ଼ିଲେ ମଣ୍ଡିନ ଧାନଘିନା ବାବଦ ପରବର୍ତ୍ତୀ ପଦକ୍ଷେପ ନିଆଯିବା ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 117 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ତିଭିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ଆଞ୍ଚଳିକ ଭାଷାନ୍ତରଣ ଫେର୍ଘାଏ ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁର ପାଣିପାଗ ବିଭାଗ କାର୍ଯ୍ୟାଳୟଠାରେ ଅତ୍ୟାଧୁନିକ ଜ୍ଞାନକୌଶଳର ଡପ୍ଲର ରାଡାର ଖଞ୍ଜାଯିବା। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସହର ପାଖର ଜମାଦାରପାଲି ଏୟାରଷ୍ଟ୍ରିପ୍ ପାଖେ ଥିବା ପାଣିପାଗ ବିଭାଗ କାର୍ଯ୍ୟାଳୟଠାରେ ଆଇବାକାଲ ରାଡାର ଶୁଭାରମ୍ଭ କରିବେ। ପାଖାପାଖି 5 ଟଙ୍କା ଖର୍ଚ୍ଚାତି ତିଆର ହେବାରକେ ଥିବା ରାଡାର ସମ୍ବଲପୁର ଇଲାକାନ ପାଣିପାଗକେ ନେଇକରି ସଠିକ୍ ଆଉ ତୁର୍ତ୍ତି ସୂଚନା ଦେବା ବୋଲି ପାଣିପାଗ ବିଭାଗ ତରଫ କୁହାଯାଇଛି। ଭୁବନେଶ୍ୱର ୟୁନିଟ୍ 5 ଥିବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠଠାରେ ଆଇବା 23 ସୋମବାର ଦିନ ହେବାରକେ ଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମମାନଙ୍କୁ ନଜରଥି ରଖିକରି ଇତାକେ ବନ୍ଦ ରଖାଯାଇଛି ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। 2021-2023 ଭିତରେ ଓଡ଼ିଶାନ 569 ବର୍ଗ କିଲୋମିଟର ଜଙ୍ଗଲ ବଢ଼ିଛେ ବୋଲିକରି କେନ୍ଦ୍ର ଜଙ୍ଗଲ ଆଉ ପରିବେଶ ମନ୍ତ୍ରଣାଳୟ ତରଫରୁ ବାହାରିଥିବାର ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟଟି କୁହାଯାଇଛି। ସାରା ଦେଶ ଜଙ୍ଗଲ ଆର୍ ଗଛ ଇଲାକା ବଢ଼ିଛି। ଡେରାଡୁନ୍ଠାରେ ଥିବା ଜଙ୍ଗଲ ଗବେଷଣା ପ୍ରତିଷ୍ଠାନଠାରେ ଆଜି କେନ୍ଦ୍ର ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଇ ରିପୋର୍ଟ ଜାରି କରିଥିଲେ। ରିପୋର୍ଟ ଅନୁସାରେ 2021-2023 ମସିହା ଭିତରେ ଦେଶେ 1445 ବର୍ଗ କିଲୋମିଟର ଜଙ୍ଗଲ ଆର୍ ଗଛ ଇଲାକା ବଢ଼ିଛି। ଜଙ୍ଗଲ ବଢ଼ାବାର୍ତ୍ତି ସିଘା ଚାରିଟା ରାଜ୍ୟ ଭିତରେ ଛତିଶଗଡ଼, ଉତ୍ତରପ୍ରଦେଶ, ଓଡ଼ିଶା ଆର୍ ରାଜସ୍ଥାନ ରହିଛି। ଆଇବା ଜାନୁଆରୀ ମାସର 18 ତାରିଖ ଦିନ ହୀରାକୁଦ ଜଲଭଣ୍ଡାରଥି ପକ୍ଷୀଗଣନା କରାଯିବା। ଜଲଭଣ୍ଡାରର 500 ବର୍ଗ କିଲୋମିଟର ଭିତରେ ପକ୍ଷୀଗଣନା କରାଯିବା। ସକାଳର 5 ନୁ ବେଲବୁଡ଼ର 6 ବଜେ ତକ୍ ଗଣନା କାମ ଚାଲବା। ପକ୍ଷୀଗଣନାଥି ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ବିଶେଷଜ୍ଞ ଦଲ ରହିବେ। ଇ ବାବଦେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫ୍ଓ ସୂଚନା ଦେଇଛନ୍। ବିଶିଷ୍ଟ ସାହିତ୍ୟିକ ଆର୍ ସାମ୍ବାଦିକ ସୁରେନ୍ଦ୍ର ମହାନ୍ତିଙ୍କୁ ତାଙ୍କର ପୁଣ୍ୟତିଥି ରାଜ୍ୟ ଲୋକମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍। ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରଟି ସେ ଥିଲେ ଜଣେ ଅଦ୍ୱିତୀୟ କଥାକାର। ଓଡ଼ିଶା ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ, ସାରଳା ପୁରସ୍କାର ବାଗିର ଭିନ୍ ଭିନ୍ ସମ୍ମାନର ଅଧିକାରୀ ସ୍ୱର୍ଗତ ମହାନ୍ତିଙ୍କୁ ତାଙ୍କର ପୁଣ୍ୟତିଥି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସମ୍ବଲପୁର ପିଏଚ୍ଡି ପଡ଼ିଆଠାରେ ଆଜିଠାନୁ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଲା, କୃଷି ମହୋତ୍ସବ ଆର୍ ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମେଲା ମୂଲ ହୋଇଛି। ସମ୍ବଲପୁର ବିଧାୟକ ଜନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। 5 ଦିନ ଧରିକରି ହେବାର୍କେ ଥିବା ଇ ମେଲାତି ବହୁତ ରକମର କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହେଉଛି। ଚାଷୀମାନଙ୍କୁ ରିହାତି ଦର୍ଥି ଯନ୍ତ୍ରପାତି ବିଲ୍ ଦିଆଯାଉଛି। ସଫଲ ଚାଷୀମାନଙ୍କୁ କୃଷି ବିଭାଗ, ମତ୍ସ୍ୟ ବିଭାଗ ଆର୍ ପ୍ରାଣୀ ସମ୍ପଦ ବିଭାଗ ତରଫ ପୁରସ୍କୃତ କରାଯାଇଛି। ଦେବଗଡ଼ ଆଦର୍ଶ ସ୍ନାତକ ମହାବିଦ୍ୟାଳୟଠାରେ ଜିଲ୍ଲା ପୁଲିସ୍ ସହାୟତାଥି ଗୋଟିଏ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଏସ୍ଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ଆର୍ ଦେବଗଡ଼ ଆଦର୍ଶ ଥାନା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସେଠୀ ଯୋଗଦେଇକରି ବିଦ୍ୟାର୍ଥୀମାନଙ୍କୁ ସଡ଼କ ସୁରକ୍ଷା ନିୟମ ବାବଦେ ବୁଝାଇଥିଲେ। ଖାସ୍କରି ଯେନ୍ ବିଦ୍ୟାର୍ଥୀମାନେ ଗାଡ଼ି ଚଲାଉଛନ୍ ସେମାନେ ଲାଇସେନ୍ସ ବନେଇକରି ଠିକ୍ ଭାବେ ଗାଡ଼ି ଚଲାବାର୍କେ ଆର୍ ହେଲମେଟ୍ ବ୍ୟବହାର କରବାର୍କେ ପରାମର୍ଶ ଦେଇଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ନ ଆଇଟିଡିଏ ତରଫୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାତି ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଜିଲ୍ଲାସ୍ତରୀୟ ମନ୍ଥନ ଶିବିର ହୋଇଯାଇଛି। ଶିବିରଟି ଜିଲ୍ଲାର 3 ବ୍ଲକ୍ର 52 ଆଦିବାସୀ ବହୁଳ ଗାଁମାନଙ୍କେ ଶିକ୍ଷା, ସ୍ୱାସ୍ଥ୍ୟ, ପିଇବାର ପାଇନ, ଆୟୁଷ୍ମାନ କାର୍ଡ, ଏଲ୍ପିଜି, ବିଦ୍ୟୁତ୍କରଣ ସହିତ ଅଲଗା ସରକାରୀ ସୁବିଧାମାନଙ୍କୁ 4 ବର୍ଷ ଭିତରେ ପୂରା କରିକି କାର୍ଯ୍ୟକାରୀ କରବାର ବାବଦେ ଆଲୋଚନା ହୋଇଥିଲା। ରାଜ୍ୟ ସାଧାରଣତନ୍ତ୍ର ଦିବସ 2025 ପାଳନର ରୂପରେଖ ତୟାରି ବାବଦେ ଗୋଟିଏ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାତି ହୋଇଥିବା ଏହି ବୈଠକଟି ଉତ୍ସବ ଆୟୋଜନ ସମ୍ପର୍କିତ ସବୁ ବିଷୟ ଉପରେ ଟିକ୍ନିକ୍ ଭାବେ ନଜର ଦେବାର୍କେ କହିଛନ୍। କାର୍ଯ୍ୟକ୍ରମଟି ରାଜ୍ୟପାଳ ରଘୁବର ଦାସ ଯୋଗଦେଇକରି ପତାକା ଉତ୍ତୋଳନ କରିବେ ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମାରୋହଟି ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ମିଳିଛି। ବଲାଙ୍ଗୀର ସହରର ପତିତପାବନ ଏକାଡେମୀ ହାଇସ୍କୁଲର ହୀରକ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇକରି କହିଛନ୍ତି ଯେ ଶିକ୍ଷା ବ୍ୟବସ୍ଥାକେ ଗୁଣାତ୍ମକ କରବାର୍କେ ରାଜ୍ୟ ସରକାର ବହୁତ ପଦକ୍ଷେପ ନେଉଛନ୍। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମଟି ଯୋଗଦେଇକରି କହିଛନ୍ତି ଯେ ରାଜ୍ୟ ନୂଆ ଜାତୀୟ ଶିକ୍ଷାନୀତି ଖୁବ୍ ଜଲ୍ଦି ଲାଗୁ ହେବା ବୋଲି କହିଛନ୍ତି। ବଲାଙ୍ଗୀର ଜିଲ୍ଲାର ନରସିଂହଗଡ଼ ରେଲ ଷ୍ଟେସନ ପାଖେ ରେଲ ଦୁର୍ଘଟଣାଟି ଜଣେ 80 ବର୍ଷିଆ ବୃଦ୍ଧାଙ୍କର ଜୀବନ ଯାଇଛି। ସକାଳ 9 ବଜେ ବଲାଙ୍ଗୀରନୁ ସୁବର୍ଣ୍ଣପୁର ଆସୁଥିବାର ପେସେଞ୍ଜର ଟ୍ରେନ୍ ବୃଦ୍ଧାଙ୍କୁ ଧକ୍କା ଦେବାନୁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳୀ ବଲାଙ୍ଗୀର ଜିଆର୍ପି ପୁଲିସ୍ ପହଞ୍ଚିକରି ଅନୁସନ୍ଧାନ ଜାରି ରଖିଛନ୍। ଲଘୁଚାପର ବଲେ ରାଜ୍ୟର ବହୁତଟେ ଜାଗାନ ଆଜି ବର୍ଷା ଜାରି ରହିଛି। ଗଲା 24 ଘଣ୍ଟା ଭିତରେ ନୟାଗଡ଼ ଜିଲ୍ଲାର ରଣପୁରଠାରେ ସବୁନୁ ଅଧିକା 108.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଇବା 2 ଦିନ ତକ୍ ରାଜ୍ୟର କେତେଟା ଜାଗାନ କମ୍ନୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ କୋରାପୁଟ, ରାୟଗଡ଼ା, କଲାହାଣ୍ଡି, କନ୍ଧମାଳ, କେନ୍ଦୁଝର ଆର୍ ଝାରସୁଗୁଡ଼ା ଜିଲ୍ଲାକେ ଅପରବଲ୍ ବର୍ଷା ନେଇକରି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ 2 ଦିନ ତକ୍ ରାଜ୍ୟ ସବୁନୁ କମ୍ ତାପମାତ୍ରାତି ବିଶେଷ ପରିବର୍ତ୍ତନ ନାହିଁ ହୁଏ ବୋଲି କେନ୍ଦ୍ର ତରଫ କୁହାଯାଇଛି। କେତେଟା ଜାଗାନ ବହଲିଆ କୁହୁଡ଼ି ଭିଲ୍ ଦେଖାଦେବା। ଏଥିଲାଗି 6ଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ରାଜସ୍ଥାନ ଜିଏସ୍ଟି ପରିଷଦ ବୈଠକଟି ସେବା ସ୍ୱାସ୍ଥ୍ୟ ବୀମା ସହିତ କେତେଟା ଜିନିଷ ଉପରେ ଜିଏସ୍ଟି ହାର ବଦଲାବାର ବାବଦେ ଆଲୋଚନା। ରାଜ୍ୟ ଜୈବିକ ଚାଷକେ ଟଙ୍କାବାର ଲାଗି ରାଜ୍ୟ ସରକାର ନୂଆ କୃଷିନୀତି ମୂଲ କରିବେ କହିଲେ ମୁଖ୍ୟମନ୍ତ୍ରୀ। ସମ୍ବଲପୁର ପାଣିପାଗ କେନ୍ଦ୍ରଠାରେ ଆଇବାକାଏଲ ଡପ୍ଲର ରାଡାରର ଶୁଭାରମ୍ଭ କରିବେ ରାଜସ୍ୱ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆଇବା ସୋମବାର ଦିନ ବନ୍ଦ ରହିବା। ଆଉ ଲଘୁଚାପର ବୋଲେ ରାଜ୍ୟର କେତେଟା ଜିଲ୍ଲାନ ଲାଗି ରହିଛି ବର୍ଷା। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।